ആകാശവാണി. ସମ୍ବାଦ ପଢୁଛନ୍ତି ନୀନା ସାହୁ. ମୁଖ୍ୟ ସମ୍ବାଦ, ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ. ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ. ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା. ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର ଦୁଇ ଜଣ ଉଚ୍ଚସ୍ତରୀୟ ପ୍ରତିନିଧି. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍କରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ. ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ନୂଆଦିଲ୍ଲୀରେ ଆଜି ଭାରତ ଜାପାନ ମିଳିତ ଅର୍ଥନୈତିକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜାପାନର ଗବେଷଣାଲବ୍ଧ ଜ୍ଞାନ ଏବଂ ନିବେଶ ଭାରତର ଗତି ଓ ଆକାର ସହିତ ସାମିଲ ହେଲେ ଏହାର ସୁଫଳ ବିଶ୍ୱସ୍ତରରେ ପ୍ରତିଫଳିତ ହୋଇଥାଏ. ଉଭୟ ଦେଶ ସହଭାଗିତାକୁ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ମୋଦି କହିଛନ୍ତି. ଭାରତ ଏବଂ ଜାପାନ ଦ୍ୱିପାକ୍ଷିକ ଆର୍ଥିକ ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି. ଏହା ଭବିଷ୍ୟତ ସହଭାଗିତାକୁ ଅଧିକ ବ୍ୟାପକ ଏବଂ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି.
ଭାରତ ଜାପାନ ସକ୍ସେସ ଷ୍ଟୋରୀ କା ଭାଗ ବନ୍ନେ ପର ହାର୍ଦ୍ଦିକ ବଧାଇ ଦେତା ହୁଁ। ଫ୍ରେଣ୍ଡ, ଭାରତ ଜାପାନ ସମ୍ବନ୍ଧ ବାକି ବହୁତ ସ୍ପେଶାଲ ହେ। ହମାରି ଇକୋନୋମିକ ପାର୍ଟନରସିପ କି ସଫଳତା କେ କଇ ଉଜ୍ଜ୍ୱଳ ଉଦାହରଣ ହେ। ଅଭି ଅଭି ହମନେ ହରିୟାଣା କେ ଖରଖୋଦା ମେ ମାରୁତି ସୁଜୁକି କେ ନୟେ ପ୍ଲାଣ୍ଟ କା ଉଦ୍ଘାଟନ କିୟା। ଜବ ଜାପାନ କି ଏକ୍ସପର୍ଟିଜ ଔର ଇନଭେଷ୍ଟମେଣ୍ଟ ଭାରତ କେ ସ୍ପିଡ ଔର ସ୍କେଲ କେ ସାଥ ଜୁଡତି ହେ ତୋ ପୁରି ଦୁନିଆ କୋ ଫାଇଦା ହୋତା ହେ।
ଶ୍ରୀ ମୋଦି କହିଛନ୍ତି ବିଶ୍ୱସ୍ତରରେ ଭାରତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଗତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି 7.7% ରହିଥିଲା। ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ପରିବର୍ତ୍ତନର ଗତିଶୀଳତାକୁ ଅଧିକ ତ୍ୱରାନ୍ୱିତ କରିଛି। ଏହି ଅବସରରେ ଶ୍ରୀ ମୋଦି ବିଭିନ୍ନ କ୍ଷେତ୍ରରେ ହୋଇଥିବା ସଂସ୍କାରମୂଳକ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି ଯୋଗର ବିଭିନ୍ନ କ୍ଷେତ୍ର ମଧ୍ୟରେ ଶକ୍ତି ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। G7 ଶିଖର ସମ୍ମିଳନୀ ଅବସରରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା, ମୁକ୍ତ ଏବଂ ସ୍ୱଚ୍ଛ ଶକ୍ତି ବାଣିଜ୍ୟକୁ ସୁନିଶ୍ଚିତ କରିବା, ରଣନୈତିକ ଶକ୍ତି ଭଣ୍ଡାର ପ୍ରସ୍ତୁତ କରିବା ଏବଂ ଉତ୍ପାଦକ ଓ ଉପଭୋକ୍ତାଙ୍କ ମଧ୍ୟରେ ସହଯୋଗକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜାପାନ 3ଟି ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ଅବସରରେ ଉଭୟ ନେତା ମିଳିତ ଭାବେ ହରିୟାଣାର ଖାରଖୋଡ଼ାଠାରେ ମାରୁତି ସୁଜୁକିର ଚତୁର୍ଥ ଯାନବାହନ ଉତ୍ପାଦନ ପ୍ଲାଣ୍ଟକୁ ଉଦ୍ଘାଟନ କରିଥିଲେ। ବୈଠକ ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି ବିଶ୍ୱାସ ଆଧାରିତ ସମ୍ପର୍କ ଆଜିର ଆଲୋଚନାରେ ପରିଭାଷିତ ହୋଇଥିଲା। ଶକ୍ତି ସୁରକ୍ଷା ଏବଂ ଦୃଢ଼ ଅର୍ଥନୀତି କ୍ଷେତ୍ରରେ ଆଜିର ଆଲୋଚନା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ମିଶ୍ରୀ କହିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲା ବୋଲି ସେ ସୂଚନା ଦେଇଛନ୍ତି। ଗତବର୍ଷର ବାର୍ଷିକ ସମ୍ମିଳନୀ ପରଠାରୁ 120ରୁ ଅଧିକ ଦ୍ୱିପାକ୍ଷିକ B2B ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଶ୍ରୀ ମିଶ୍ରୀ ସୂଚନା ଦେଇଛନ୍ତି। କେତୋଟି ରାଜ୍ୟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ସେଥିମଧ୍ୟରେ ବିହାରର ବାଙ୍କିପୁର, ମଧ୍ୟପ୍ରଦେଶର ଦାତିଆ ଏବଂ ଗୁଜରାଟର ମଞ୍ଜନପୁର ରହିଛି। ଆସନ୍ତା 30 ତାରିଖରେ ଏହି ଆସନଗୁଡ଼ିକରେ ମତଦାନ ଅନୁଷ୍ଠିତ ହେବା ସହ ଆସନ୍ତା ମାସ 3 ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ବାଙ୍କିପୁର ଆସନରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଇସ୍ତଫା ପ୍ରଦାନ କରିବା ପରେ ଖାଲି ପଡ଼ିଛି। କଂଗ୍ରେସ ବିଧାୟକ ରାଜେନ୍ଦ୍ର ଭାରତୀ ଅଯୋଗ୍ୟ ଘୋଷଣା ହେତୁ ମଧ୍ୟପ୍ରଦେଶର ଦାତିଆ ଆସନ ଖାଲି ରହିଥିବାବେଳେ ବିଜେପିର ଯୋଗେଶ ଭାଇ ନାରାୟଣ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଗୁଜରାଟର ମଞ୍ଜନପୁର ଆସନ ଖାଲି ରହିଛି। ଦେଶର ରିଫାଇନାରୀ ଦକ୍ଷତା ଦ୍ରୁତଗତିରେ ବିସ୍ତାର ଲାଭ କରୁଛି ବୋଲି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ପୁରୀ କହିଛନ୍ତି, ଆଗାମୀ 6-12 ମାସ ମଧ୍ୟରେ ଦେଶର ରିଫାଇନାରୀ କ୍ଷେତ୍ରରେ ବାର୍ଷିକ 300 ନିୟୁତ ଟନ୍ ବୃଦ୍ଧି ଘଟିବ। 10 ବର୍ଷର ଅବଧି ପରେ ଦେଶରେ ପ୍ରଥମ ଗ୍ରୀନ୍ ଫିଲ୍ଡ ରିଫାଇନାରୀ ପ୍ରତିଷ୍ଠିତ ହେବାକୁ ଯାଉଛି ବୋଲି ଶ୍ରୀ ପୁରୀ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆସନ୍ତାକାଲି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ବିକାଶ ସହିତ ନିରନ୍ତରତାକୁ ସନ୍ତୁଳିତ କରୁଥିବା ନୀତି ମାଧ୍ୟମରେ ସରକାର ପରିବେଶ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ପ୍ରୋହାହନ ପ୍ରଦାନ କରୁଛନ୍ତି ବୋଲି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ବୈଦ୍ୟୁତିକ କ୍ଷେତ୍ରରେ ପରିବର୍ତ୍ତନ ଆଧାରିତ ଏକ ଜାତୀୟ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଯାଦବ ଏହା କହିଛନ୍ତି। ପରିବେଶ ଏବଂ ଅର୍ଥନୀତିକୁ ସମନ୍ୱିତ ଭାବେ ଗତିଶୀଳ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ସରକାରଙ୍କ ଏଭଳି ପଦକ୍ଷେପ ପ୍ରତିଫଳନ କରୁଛି। ଦେଶରେ ଜଙ୍ଗଲ କ୍ଷେତ୍ର ଇତିମଧ୍ୟରେ ବ୍ୟାପକ ହୋଇଛି। 2014 ମସିହାରେ 7,01,673 ବର୍ଗ କିଲୋମିଟର ଜଙ୍ଗଲ ଥିବାବେଳେ ଏବେ ଏହା 7,15,000 ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି। ବିହାର ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଆସନ୍ତାକାଲି ଇରାନ ଗସ୍ତରେ ଯିବେ। ଗସ୍ତ ଅବସରରେ ସେମାନେ ସେଠାକାର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ଦୁଇ ନେତାଙ୍କର ଅନ୍ତିମ ସଂସ୍କାରରେ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ବାରମ୍ଭାର ଆକ୍ରମଣ ନେଇ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି ପାଇଛି। 90 ଜଣ ଆହତ ହୋଇଥିବା ଜଣାପଡ଼ିଛି। କିଭ୍ର 30ଟି ସ୍ଥାନରେ ବିଶେଷକରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦିମିର୍ ଜେଲେନେସ୍କି ରୁଷ୍ଙ୍କ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40 ଦିନିଆ ବ୍ଲିଚ୍ ବୋଲି ବର୍ଣ୍ଣନା କରିଥିଲେ। ରୁଷ୍ର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ନାମାଙ୍କନ ପତ୍ର ଆହ୍ୱାନ କରାଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ପୁରସ୍କାର ପାଇଁ 5-18 ବର୍ଷ ବୟସ୍କ ପିଲାଙ୍କୁ ଗ୍ରହଣ କରାଯିବ। ଆସନ୍ତା 31 ତାରିଖ ସୁଦ୍ଧା ଆବେଦନ କରାଯାଇପାରିବ। ଅନ୍ଲାଇନ୍ ପୋର୍ଟାଲ awards.gov.in ମାଧ୍ୟମରେ ଆବେଦନ କରାଯାଇପାରିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ ଅଷ୍ଟ୍ରିଆ ପରସ୍କରକୁ ଭେଟିବେ। ଲସ୍ ଏଞ୍ଜେଲ୍ସ ଷ୍ଟାଡିୟମ୍ଠାରେ ଗ୍ରୁପ୍ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟ ଏକ ମ୍ୟାଚ୍ରେ ପର୍ତ୍ତୁଗାଲ ଏବଂ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଆସନ୍ତାକାଲି ସକାଳେ ଭାଙ୍କଭୋର୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ଆଲଜେରିଆ ପରସ୍କରକୁ ଭେଟିବେ। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 11ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ, କହିଲେ ପ୍ରଧାନମନ୍ତ୍ରୀ। ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର 2 ଜଣ ଉଚ୍ଚସ୍ତରୀୟ ପ୍ରତିନିଧି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍ପରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ। ସମ୍ବାଦ ଶେଷ ହେଲା।